ନମସ୍କାର ଶ୍ରୋତା ବନ୍ଧୁ, କିସ୍ତି ରାଗବାଣୀକୁ ଆପଣଙ୍କ ସ୍ୱାଗତ। ଆମ ଆଖପାଖରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳିଥାଏ, ଯାହା ପୋଷଣରେ ପରିପୂର୍ଣ୍ଣ ହୋଇ ରହିଥାଏ। ତେବେ ଆସନ୍ତୁ ଶୁଣିବା ଏକ ଖାଦ୍ୟର ରୋଷେଇ ପ୍ରଣାଳୀ ବିଷୟରେ, ଯାହାକି ଆଦିବାସୀ ଅଞ୍ଚଳରେ ଖିଆଯାଇଥାଏ।
ନମସ୍କାର, ମୁଁ ବୁଲୁରୁ ପାୱାଜେ, ଗ୍ରାମ ଜଡ଼ାଙ୍ଗିଆ, ବ୍ଲକ ଦାରିଙ୍ଗବାଡ଼ି, ଜିଲ୍ଲା କନ୍ଧମାଳ। ଆମେ ନେଇଛୁ ତୁର୍ଲା କୁଚା, ଏଙ୍ଗା ସୌରୁ କାଙ୍ଗା ହର୍ଷନାଟି ସୁଶାଇ ସିଂହି ବାଜନାଟିନା, ଏଇ ବିଷୟରେ ବିଶ୍ୱାସ ହେଲି ମାସି ମାଇ। ପ୍ରଥମେ ତାହା ତୁର୍ଲା କୁଚା ଆସିନା, ଗାଁର ଜାନି ଛୋଟ ଛୋଟ ଜ୍ଞାନ କରାନ ଶ୍ରୀଗୁଣ୍ଡ ଜିନା, ତାପରେ ସରୁ କାଙ୍ଗା ବା କାଙ୍ଗାଲି ପ୍ରଥମ ବା ଜିନାସ, ଏହା କିଛି ଦିନ ପରେ ପୁନର୍ବାର ଚିତାଡ଼ାଏ ହର୍ଷନାଏ ବାଜିନା କାଙ୍ଗା ପ୍ରଥମେ ଘଣ୍ଟାଟେ ଦେଢ଼ ଘଣ୍ଟା ବାଜିଥାଏ, ଏବଂ ଦିନ ପରେ ଚିତାଡ଼ାଏ ପୁନର୍ବାର ହର୍ଷନାଏ ବାଜିନା। ମାଆର ମଧ୍ୟ ଆସିଲା ଶ୍ରୀଗୁଣ୍ଡ ଜ୍ଞାନ ଆଇଛି, ମାଆରଣି ମଧ୍ୟ ପ୍ରଥମେ ଅଧ ଘଣ୍ଟା 20 ମିନିଟ ଆଜି ଗରମ ଭାଣିନାସ, ତାପରେ ଗୁଣ୍ଡ ଗିନା ଗୁଣ୍ଡ ଗିନେ ବାରଟି ଆସିନାସ ଚେଷ୍ଟା ହେଲେ ଏବେ ନ୍ୟାଚୁରାଲ ଖାଦ୍ୟ ବା ଦେହ ବହୁତ ବହୁତ ଭଲ ଆବଶ୍ୟକ ସ୍ଥଳେ ତାହାର ମହର୍ଷିଗୁଣ୍ଡ ମଧ୍ୟ ଟିକେ ପକେଇ ଦେଇନାସ। ଆଉ ତାହାକୁ ତିନି ବାର ମାସେ ନେଇକି ମଧ୍ୟ କ୍ୟାରିୟର କେସ୍ ଆଇଥିଲି ବନାଇଲେ, ଦେହ ବହୁତ ଭଲ କେବଳ ପିଲା ଥିବାରୁ ବହୁତ ଟେଷ୍ଟ, କିନ୍ତୁ ଆକା ଉଠି ଆସ ଟିକେ ସେ ଆଉ ଯଦି ଆକା ଟିକେ କରଦାଏ ମନ ତୁରୁଡ଼ା ଆକା ଏଇଟା ସେଟା ବହୁତ ଭିଟାମିନ୍ ପାନ ଆସ ଏଇ ସବୁ ବିଷୟରେ ଧନ୍ୟବାଦ।